ମୁଁ ବସ୍ତି ବିକାଶ ପରିଷଦ ତୋରୁ ଗୀତାଞ୍ଜଳି ବାବୁ କହୁଛି। ଆମର ଅସୁବିଧା ହେଉଛି ଏକ ଯେ ଆମର ଯୋଉ ଡ୍ରେନ ଗୁଡାକ କାମ କରାଯାଇଛି ସେ ଡ୍ରେନର କିଛି ସ୍ଲାବ ପଡିନି, ମଝିରେ ମଝିରେ ସେଗୁଡା ଫାଙ୍କା ରହିଛି, ଯାହାଫଳରେ କି ଯେହେତୁ ସବୁ ପିଲା ଛୁଆ ସମସ୍ତ ଲୋକଙ୍କର ଏଇଟା ଯାତାୟାତ ରାସ୍ତା କରୁଛନ୍ତି ମେନ୍ ରୋଡକୁ, ହୁଏତ କିଏ ପଡି ପଡି ଯାଇପାରେ କି ତା ଭିତରେ ବି ବହୁତ ପ୍ରକାର ଅଳିଆ ଆବର୍ଜନା ଗୁଡାକ ବି ସବୁ ପକେଇ ଦଉଛନ୍ତି, ଆଉ ଆମେ ସେଇଟା ମରାମତି କରିବା ପାଇଁ କି ଆପଣଙ୍କୁ ଅନୁରୋଧ କରୁଛୁ।